ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 2026-27 ଆର୍ଥିକ ବର୍ଷ ବଜେଟ୍ରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ 10,938 କୋଟି ଟଙ୍କା ଆବଣ୍ଟିତ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ରୀୟ ବଜେଟ୍ ପୂର୍ବୋଦୟ ମିଶନ ଅଧୀନରେ ଓଡ଼ିଶାର ପ୍ରଗତି ପଥକୁ ଅଧିକ ପ୍ରଶସ୍ତ କରିବା ନେଇ ଆଶାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ରାୟଗଡ଼ା ଜିଲ୍ଲାରେ 600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 109 ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷ ବଜେଟ୍ରେ ଓଡ଼ିଶାରେ ରେଳବାଇ କ୍ଷେତ୍ର ପାଇଁ 10,928 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ରେଳ ଭିତ୍ତିଭୂମି ବିକାଶ, ନୂତନ ରେଳପଥ ନିର୍ମାଣ, ରେଳ ଷ୍ଟେସନ୍ଗୁଡ଼ିକର ପୁନଃ ବିକାଶ, ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟରେ ରେଳବାଇ କ୍ଷେତ୍ରରେ 90,669 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟର 69 ଷ୍ଟେସନକୁ ପୁନଃ ବିକଶିତ କରିବା ପାଇଁ ଚିହ୍ନଟ କରାଯାଇଛି। ଏଥିପାଇଁ 2,449 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଇତିମଧ୍ୟରେ 6 ଷ୍ଟେସନର କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ସମସ୍ତ ରେଳପଥ ଇତିମଧ୍ୟରେ ବିଦ୍ୟୁତିକରଣ ହୋଇସାରିଥିବା ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ଘଟିଥିବା ବ୍ୟାପକ ପରିବର୍ତ୍ତନ ଉପରେ ଆଲୋକପାତ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
ଓଡ଼ିଶା ପାଇଁ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ରେକର୍ଡ ବଜେଟ୍ ଆବଣ୍ଟନ କରିଛନ୍ତି 10,928 କୋଟି ଟଙ୍କା। ଆଉ ଓଡ଼ିଶା ରାଜ୍ୟରେ କନେକ୍ଟେଡ୍ ରେଲୱେ ପ୍ରୋଜେକ୍ଟ ଏବେ ପହଞ୍ଚିଲାଣି 90,659 କୋଟି ଟଙ୍କାର ରେଲୱେ ପ୍ରୋଜେକ୍ଟ ଚାଲିଛି। ତ ସେଇ 100,000 କୋଟି ଟଙ୍କା ପ୍ରୋଜେକ୍ଟ ଟାର୍ଗେଟକୁ ନେଇକି ଯେତେବେଳେ ଆମେ ଚାଲିଛେ ସେଥିରେ 90,659 କରୋଡ ପର୍ଯ୍ୟନ୍ତ ଆମେ ପହଞ୍ଚିଲେଣି। ଆଉ 10,000 କୋଟି ଟଙ୍କା ଆଡ୍ କଲେ 100,000 କୋଟି ଟଙ୍କାର ପ୍ରୋଜେକ୍ଟ ଓଡ଼ିଶାକୁ ରେଲୱେ ପ୍ରୋଜେକ୍ଟ ଓଡ଼ିଶାକୁ ମିଳିବ। ସେହା ଆମର ପ୍ରମିସ ଅଛି, ସେଟା ଆମର ପ୍ରତିଶ୍ରୁତି ଅଛି।
ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟ୍ରେ ଆବଣ୍ଟିତ ଅର୍ଥ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଝୀ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହେବ। ବଜେଟ୍ରେ ଅନୁମୋଦିତ ପୂର୍ବ ପଶ୍ଚିମ ପରିବହନ କରିଡର ରାଜ୍ୟର ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ରୀୟ ବଜେଟ୍ରେ ପ୍ରଦାନ କରାଯାଇଥିବା ଅନୁଦାନ ପୂର୍ବୋଦୟ ମିଶନ ଅଧୀନରେ ଓଡ଼ିଶାର ପ୍ରଗତିର ପଥକୁ ଅଧିକ ପ୍ରଶସ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, 2009-2014 ମସିହା ମଧ୍ୟରେ ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ଏବେ ହାରାହାରି 13 ଗୁଣ ବୃଦ୍ଧି ପାଇଛି। ପ୍ରସ୍ତାବିତ ସ୍ୱତନ୍ତ୍ର ପଶ୍ଚିମ ପୂର୍ବ ଫ୍ରେଟ୍ କରିଡର ଓଡ଼ିଶାର ଅର୍ଥନୀତି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଦେଶରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଏବଂ ଆତ୍ମନିର୍ଭର ଭାରତ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଓ ବର୍ଦ୍ଧିତ କ୍ରୟଶକ୍ତିକୁ କେନ୍ଦ୍ର ବଜେଟ୍ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୀ ସର୍କିଟ୍ ହାଉସ୍ଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଜଳପଥ ପରିବହନ ଉପରେ ପ୍ରାଧାନ୍ୟ ଦିଆଯାଇଛି, ନଡ଼ିଆ ଏବଂ କାଜୁ ଚାଷ ପାଇଁ ସ୍ୱତନ୍ତ୍ର ଯୋଜନା ରହିଥିବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ କେତେକ ପ୍ରସ୍ତାବ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଚଳିତ କେନ୍ଦ୍ରୀୟ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ଅଭିବୃଦ୍ଧି ହାରକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଗରିବ ଯୁବପିଢ଼ି, ଚାଷୀ, ମହିଳା ଏବଂ ମଧ୍ୟବର୍ତ୍ତୀ ଶ୍ରେଣୀକୁ ଆହୁରି ସଶକ୍ତ କରିବା ପାଇଁ ସରକାର ବଜେଟ୍ରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପୁରୀର ଶିକ୍ଷାବିତ୍ ଡକ୍ଟର ବିଶ୍ୱନାଥ ମିଶ୍ର ବଜେଟ୍କୁ ସ୍ୱାଗତ କରି ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ସାଧୁବାଦ ଦେବି କେନ୍ଦ୍ର ସରକାରଙ୍କୁ। ଏଇ ଯେଉଁ ବଜେଟ୍ ଉପସ୍ଥାପନ କରାଯାଇଛି, କେଉଁଠି ନା କେଉଁଠି ଆଗାମୀ ସମୟକୁ ଦେଖିକି ବଜେଟ୍ କରାଯାଇ ବିକଶିତ ଭାରତର ଯେଉଁ ସ୍ୱପ୍ନ ଆଜି ଭାରତ ରାଷ୍ଟ୍ର ଦେଖୁଛି, ସେ ରାଷ୍ଟ୍ରକୁ ସ୍ୱପ୍ନକୁ ସାକାର କରିବା ପାଇଁ ଏ ବଜେଟ୍ କରାଯାଇ। ଯେଉଁ ରାଷ୍ଟ୍ରର ଅର୍ଥନୀତି ଯେତିକି ସୁଦୃଢ଼ ସେ ରାଷ୍ଟ୍ର ସେତିକି ଆଗକୁ ଯିବ। ତଥାପି ଯେଉଁଭଳି ଆମର ଏଣ୍ଟରପ୍ରେନରସିପ୍ ହେଉ, MSME ହେଉ, ବା ଆମର ଆଭିମୁଖ୍ୟ ଯେଉଁଭଳିଆ ରହିଛି ଅର୍ଥନୀତିକୁ ନେଇକି, GST ସ୍ଲାବ୍ ହେଉ, ITର ରିଟର୍ଣ୍ଣର ଯେଉଁଭଳିଆ ସରଳୀକରଣ କରାଗଲାଣି, କେଉଁଠି ନା କେଉଁଠି ମଧ୍ୟ ଲାଗୁଛି ଆଗାମୀ ସମୟରେ ଆମେ ଚାଇନାକୁ ମଧ୍ୟ ଟପିଯିବା ବା ଆମେରିକାକୁ ଟପିଯିବା।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ। ପରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହିତ ନବନିର୍ମିତ ପ୍ରେକ୍ଷାଳୟକୁ ଉଦ୍ଘାଟନ କରିବେ। ଆସନ୍ତା ବୁଧବାର ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ତଥା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହା ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ମୁର୍ମୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ, ଓୟୁଏଟି କ୍ୟାମ୍ପସ, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆସନ୍ତା 6 ତାରିଖ ଶୁକ୍ରବାର ଦିନ ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକଙ୍କ ସହ ଭାବ ବିନିମୟ କରିବା ପରେ ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ସମିଟ୍ରେ ଯୋଗଦେବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାୟଗଡ଼ା ଜିଲ୍ଲାରେ 600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 109 ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାୟଗଡ଼ାରେ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ରାୟଗଡ଼ାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଯୋଜନା ମଧ୍ୟ ରହିଛି। ଏହି ସମସ୍ତ ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ 80% ନିଯୁକ୍ତି ସଂରକ୍ଷଣ ଲାଗି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମା' ମଝିକରିଣୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ 37 କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ମେଳାର ମଧ୍ୟ ଉଦ୍ଘାଟନ କରିଛନ୍ତି। ଅର୍ଥ ବିଭାଗର ବଦଳି ହୋଇଥିବା ଅଧିକାରୀ ନୂଆ ସ୍ଥାନରେ ଯୋଗ ଦେଇନଥିବା ଅଭିଯୋଗ ନେଇ ଅଧିସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ 10 ଜଣ ଅଧିକାରୀଙ୍କୁ ଏଥିପାଇଁ ନୋଟିସ୍ ଜାରି କରାଯାଇଛି। 7 ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ କ୍ଷେତ୍ରରେ ବଦଳି ଆଦେଶ କାର୍ଯ୍ୟକାରୀ ନ ହେବା ଯୋଗୁଁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଅର୍ଥ ବିଭାଗ କହିଛି। ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ବୋର୍ଡ ଗଠନ ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରଦାନ କରିଛନ୍ତି। ପିମ୍ପୁଡ଼ିଆ, ହରିପୁର ଏବଂ ଧୂଳିଗଡ଼ ସରପଞ୍ଚ ଅଣଖଣି ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ ବାଦ୍ ଦେଇ ନୂତନ ବୋର୍ଡ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 4 ସପ୍ତାହ ମଧ୍ୟରେ ବୋର୍ଡ ଗଠନ କରିବାକୁ ହାଇକୋର୍ଟ ଉନ୍ନୟନ କମିଶନରଙ୍କୁ କହିଛନ୍ତି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ 4 ଦିନ ଧରି ଚାଲିଥିବା ଦିବ୍ୟଜୀବନ ସଂଘର ଅମୃତ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଏହି ଅବସରରେ ଏକ ସର୍ବଧର୍ମ ସଦ୍ଭାବନା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକ ଦିବ୍ୟଜୀବନ ସଂଘର 75ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ମହୋତ୍ସବରେ ଦେଶ ବିଦେଶର ବହୁ ଧର୍ମଗୁରୁ ଏବଂ ଶ୍ରଦ୍ଧାଳୁ ଏଥିରେ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ସମ୍ପୂର୍ଣ୍ଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସମ୍ପୂର୍ଣ୍ଣତା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ 28 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର 61ତମ ବାର୍ଷିକ ସମାରୋହକୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗୁଣାତ୍ମକ ତଥା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ ସହ ଶୃଙ୍ଖଳା ରକ୍ଷା କରି ସମାଜରେ ଜଣେ ଭଲ ମଣିଷ ହେବାକୁ ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରଧାନପାଟ ବଡ଼ବଗିଚାଠାରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦ୍ଯାପିତ ହୋଇଛି। ଏହି ଅବସରରେ ଜିଲ୍ଲାର କୃଷି, ମତ୍ସ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ରହିଥିବା ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ମେଳାରେ ବିଭିନ୍ନ ବିଭାଗର 50 ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଥିଲା। ନୟାଗଡ଼ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଆଜି ନୟାଗଡ଼ ପିଏମ୍ଶ୍ରୀ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ପିଏମ୍ଶ୍ରୀ ଯୋଜନା ମାଧ୍ୟମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ବୌଦ୍ଧ ପଞ୍ଚାୟତ କଲେଜ ପରିସରରେ 10 ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଶିକ୍ଷା ଅନୁଷ୍ଠାନର ଛାତ୍ରୀ ଯୋଗଦେଇ ଆତ୍ମରକ୍ଷା ନେଇ ତାଲିମ ଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 9 ଅଭିଯୋଗ ଉପରେ ଶୁଣାଣି ହୋଇଛି। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 34 ଅଭିଯୋଗ ଉପରେ ଶୁଣାଣି ହୋଇଛି। କେନ୍ଦ୍ରାପଡ଼ା ଆଳି ବ୍ଲକ୍ଠାରେ ଅନୁଷ୍ଠିତ ଶିବିରରେ 132 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 155 ଅଭିଯୋଗର ଶୁଣାଣି ହୋଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 72 ଅଭିଯୋଗର ଶୁଣାଣି ହୋଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 38 ଅଭିଯୋଗ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 35, ଗଞ୍ଜାମ ଜିଲ୍ଲା ଜଉଗଡ଼ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 211 ଅଭିଯୋଗ ଏବଂ ସୁବର୍ଣ୍ଣପୁର ପଞ୍ଚାୟତ ସମିତି ସଭାଗୃହଠାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 2026-27 ଆର୍ଥିକ ବର୍ଷ ବଜେଟ୍ରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ 10,938 କୋଟି ଟଙ୍କା ଆବଣ୍ଟିତ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ରୀୟ ବଜେଟ୍ ପୂର୍ବୋଦୟ ମିଶନ ଅଧୀନରେ ଓଡ଼ିଶାର ପ୍ରଗତି ପଥକୁ ଅଧିକ ପ୍ରଶସ୍ତ କରିବା ନେଇ ଆଶା ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ରାୟଗଡ଼ା ଜିଲ୍ଲାରେ 600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 109 ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।